ମାନସିକ ସ୍ତରରେ ସାହୁ ପ୍ରିୟା, ମୁଁ ଏକ କବିତା କହିବାକୁ ଚାହୁଁଛି। ଆମେ ଲଢ଼ିବୁ, ଆମେ ଗଢ଼ିବୁ ନୂତନ ଭାରତ ବର୍ଷ, ଆମ ହାତରେ ଆମେ ଲେଖିବୁ ନୂଆ ଏକ ଇତିହାସ। ଯାର ପବନ ମଳୟ ବହିବ, ବୈଶାଖୀ ବସନ୍ତ ଫେରିବ, ଯାର କାହାଣୀ ଗାଇଲେ ନ ହେବ ଶେଷ, ସେ ଆମର ଭାରତ ବର୍ଷ, ସେ ଆମର ଭାରତ ବର୍ଷ। କୁନି କୁନି ଆଖିରେ ଦେଖୁଛୁ ଆମେ ସ୍ୱପ୍ନ କେତେ ଅତୀତରେ, ବଦଳାଇ ଦେବୁ ଭବିଷ୍ୟତ ଆମେ ବର୍ତ୍ତମାନର ସନ୍ଧାନରେ। ଏକାଗ୍ରତା ଆମ ପଥ କାଢି ନେବ, ସହନଶୀଳ ହେବ ଅସ୍ତ୍ର, ଅହିଂସା ସାଜିବ ରଣର ଧୀରି, ବିଜୟୀ ଆମେ ନୁହେଁ ବୈରୀ। ସତ୍ୟ ହେବ ଆମ ଗୁରୁ ବଚନ, ଧର୍ମରେ ରହିବ ଆମରି ମନ, ଗାଇବୁ ଗୀତ ଆମରି ଦେଶ ନୂତନ ଏଇ ଭାରତ ବର୍ଷେ। ଶପଥ କର ଏମାଟି ଛୁଇଁ ସଭିଏ ଆମେ ଭଉଣୀ ଭାଇ, ରଖିବା ଆମେ ତାହାରି ଯଶ, ସେ ଆମର ଭାରତ ବର୍ଷ, ସେ ଆମର ଭାରତ ବର୍ଷ। ଜନନୀ ଆମର ଜନ୍ମଭୂମି, ତାର କୋଳେ ଆମେ ଜନମୀ, ପରିଚୟ ତାର ମାତୃ ଦେଶ, ସେ ଆମର ଭାରତ ବର୍ଷ, ସେ ଆମର ଭାରତ ବର୍ଷ, ସେ ଆମର ଭାରତ ବର୍ଷ।